ସତ୍ୟକାନ୍ତ ନାୟକ କହୁଥିଲି ଆଦିବାସୀ ବସ୍ତି ଏକୋଇଶ ନମ୍ବର ୱାର୍ଡ ପ୍ରୋବ୍ଲେମ ଥିବା ଆସିକି ଯୋଉ ଜିନିଷ କିଣିପାରୁନଥିଲି ଆପଣଙ୍କ ତରଫରୁ ମୁଁ ପାଇଲାକୁ ଆପଣଙ୍କୁ ଧନ୍ୟବାଦ ଦଉଛି। ଆଉ କିଛି ଆଗକୁ ମୋର ଯଦି ପ୍ରୋବ୍ଲେମ ଅଛି ସୁବିଧା ଅସୁବିଧା ଆପଣ ସାହାଯ୍ୟ କରିବେ ମୁଁ ଆପଣଙ୍କୁ ସୁସଂଯତ ଧନ୍ୟବାଦ ଦଉଛି।